ସଙ୍ଗୀତ ଆତ୍ମାର ସ୍ୱରୂପ। ଯେତେବେଳେ ସେଥିରେ ଭକ୍ତି ଓ ଭାବ ସଂଯୁକ୍ତ ହୁଏ ସେତେବେଳେ ତାହା ପରମାତ୍ମାକୁ ଚିହ୍ନିତ କରେ, ତାହା ହୁଏ ପ୍ରାର୍ଥନା। ପ୍ରାର୍ଥନା ନମ୍ରତାର ଏକ ଆହ୍ୱାନ, ଆତ୍ମାର ନୀରବ ଝଙ୍କାର, ପ୍ରଣବ ମନ୍ତ୍ରର ବିସ୍ତାରିତ ସ୍ୱରୂପ। ପ୍ରଭୁଙ୍କୁ ଅହରହ ମନେ ପକାଇବା, ତାଙ୍କ ସହ ଜୀବନ କଟାଇବା, ମୁହୂର୍ତ୍ତଟିଏ ବି ତାଙ୍କୁ ଦୂରେଇ ନ ଦେବା, ଏହା ହିଁ ଦିବ୍ୟ ଜୀବନକୁ ରାସ୍ତା। ସେହି ଦିବ୍ୟ ଜୀବନର ମାର୍ଗଦର୍ଶକ ସାଇ ପ୍ରଶସ୍ତି, ଭକ୍ତର ଆନନ୍ଦାଶ୍ରୁ ଶ୍ରଦ୍ଧା ସୁମନ। ଜୀବନର ଅପରାହ୍ନରେ ସଜଳ ନେତ୍ରରେ ସମର୍ପଣ କରୁଛି ହୃଦୟର ନିବିଡ଼ତମ ପ୍ରଦେଶରୁ ସମର୍ପିତ ଅଭିବ୍ୟକ୍ତି ସାଇ ପ୍ରଶସ୍ତି।